ମାନେ ସଂଯୁକ୍ତା ନାୟକ ମୁଁ 18 ନମ୍ବର ୱାର୍ଡ କିନ୍ଦିରିଆ ମୁଣ୍ଡସାହିରୁ କହୁଛି। ଆମର ଅଳିଆ ଗାଡି ବିଏମ୍ସି ଦଉଛି, କିନ୍ତୁ ସପ୍ତାହକୁ ସେ ଥରେ କି ଦୁଇ ଥର ଆସୁଛି। ଯଦି ସେ ସପ୍ତାହକୁ ଦିନ ଦୁଇ ଦିନକୁ ଥରେ ଆସନ୍ତା, ତାହେଲେ ଆମେ ଅଳିଆ ସବୁ ଏକଜୁଟ କରିକି ନେଇକି ପକେଇପାରନ୍ତା। ଯଦି ଦିନ ଛାଡ଼ ଦିନ ଅଳିଆ ଗାଡି ଆସନ୍ତା, ତାହେଲେ ବହୁତ ଭଲ ହୁଅନ୍ତା।